ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଲୋକସଭା ବାଚସ୍କତି ପଦ ପାଇଁ ଏନ୍ଡିଏ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ବାଚସ୍କତି ଓମ୍ ବିର୍ଲା। ଇଣ୍ଡିଆ ମେଣ୍ଟ ପକ୍ଷରୁ କେ ସୁରେଶଙ୍କୁ କରାଯାଇଛି ପ୍ରାର୍ଥୀ। ଯୋଜନା ଓ ସଂଯୋଜନା ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବା ଲାଗି ଦେଲେ ପରାମର୍ଶ। ରାଜ୍ୟରେ ସୁଭଦ୍ରା ଯୋଜନା 3 ମାସ ମଧ୍ୟରେ ଲାଗୁ ହେବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ରଥଯାତ୍ରା ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ନବଯୌବନ ଦର୍ଶନ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ବିସ୍ତୃତ ସମ୍ବାଦ, ଲୋକସଭା ବାଚସ୍କତି ପଦ ଲାଗି ଏନ୍ଡିଏ ପ୍ରାର୍ଥୀ ଭାବେ ପୂର୍ବତନ ବାଚସ୍କତି ଓମ୍ ବିର୍ଲା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ଭାବେ ବାଚସ୍କତି ପଦ ପାଇଁ କେ ସୁରେଶ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତାକାଲି 18 ଲୋକସଭାର ବାଚସ୍କତି ନିର୍ବାଚନ ଅନୁଷ୍ଠିତ ହେବ। ସୂଚନା ଅନୁସାରେ ଗତକାଲି 18 ଲୋକସଭାର ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କିଛି ସାଂସଦଙ୍କୁ କାମଚଳା ବାଚସ୍କତି ଭର୍ତ୍ତୃହରି ମହତାବ ଶପଥପାଠ କରାଇଥିଲେ। ଦ୍ୱିତୀୟ ଦିନରେ ଆଜି ଅବଶିଷ୍ଟ ସାଂସଦ ଶପଥପାଠ କରିଛନ୍ତି। ଆସନ୍ତା 27 ଦିନ ରାଜ୍ୟସଭାରେ ଅଧିବେଶନ ଆରମ୍ଭ ହେବ। ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଗୁରୁବାର ଦିନ ସମ୍ବୋଧନ କରିବେ। 18 ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁଲାଇ ମାସ 3 ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଯୋଜନା ଓ ସଂଯୋଜନା ବିଭାଗ କାର୍ଯ୍ୟର ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ନୂଆ ସରକାରଙ୍କ ଉପରେ ଜନସାଧାରଣଙ୍କ ଅନେକ ଆଶା ଆକାଂକ୍ଷା ଅଛି ବୋଲି ସେ ମତ ଦେଇଛନ୍ତି। ରାଜ୍ୟ ଯୋଜନା ବଜେଟ୍ରେ ଏହା ପ୍ରତିଫଳିତ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାଗୁଡ଼ିକ ଯେପରି ତୃଣମୂଳ ସ୍ତରରେ ଠିକ୍ ଭାବରେ ପହଞ୍ଚବ ଓ ଲୋକ ଏହାର ସୁଫଳ ପାଇବେ ତାହା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଖଣିଜ ପାଣ୍ଠିର ସୁବିନିଯୋଗ ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ ଏହି ପାଣ୍ଠି ସହାୟତାରେ ଖଣି ଅଞ୍ଚଳରେ ଥିବା ଜିଲ୍ଲାଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂକଳ୍ପ ପତ୍ରର ସବୁ ପ୍ରମୁଖ ପ୍ରତିଶ୍ରତିଗୁଡ଼ିକୁ ଅନୁଧ୍ୟାନ କରି ପଦକ୍ଷେପ ନେବା ସ୍ୱରୂପ ଓଡ଼ିଶା ଉନ୍ନୟନ ପରିଷଦ ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କଫୋର୍ସ ପ୍ରସ୍ତୁତ କରି ପ୍ରସ୍ତାବ ଦେବାକୁ ଶ୍ରୀ ମାଝି କହିଛନ୍ତି। ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଯୋଜନା ଓ ସଂଯୋଜନା ବିଭାଗର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିଭାଗୀୟ କାର୍ଯ୍ୟାବଳୀ ସମ୍ବନ୍ଧରେ ଅବଗତ କରାଇଥିଲେ। ରାଜ୍ୟରେ ଆରମ୍ଭ ହେବାକୁ ଥିବା ସୁଭଦ୍ରା ଯୋଜନାର ରୂପରେଖ ବର୍ତ୍ତମାନ ପ୍ରସ୍ତୁତ ହେଉଛି। ଏହି ଯୋଜନାରୁ କେଉଁ ହିତାଧିକାରୀ ବାଦ୍ ପଡ଼ିବେ ଏବେଠାରୁ କହିବା ଠିକ୍ ନୁହେଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ତେବେ ଯୋଜନାର ରୂପରେଖ ପ୍ରସ୍ତୁତ ହେବା ପରେ ରାଜ୍ୟ ସରକାର ଏହାକୁ ଗଣମାଧ୍ୟମରେ ପ୍ରକାଶ କରିବେ, ତେଣୁ ଏତେ ପୂର୍ବରୁ ଲୋକମାନଙ୍କୁ ଭ୍ରମିତ ନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଅପିଲ୍ କରିଛନ୍ତି। ତେବେ 100 ଦିନ ମଧ୍ୟରେ ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କୃଷି ଭବନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ପିଏମ୍ କିଷାନ ଯୋଜନା ଜାରି ରହିବା ସହ ଏଥିରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଥିବା ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। କେନ୍ଦ୍ର କୃଷିମନ୍ତ୍ରୀଙ୍କ ପାଖରେ ରାଜ୍ୟ କୃଷି ଯୋଜନା ସମ୍ପର୍କରେ ଆସନ୍ତା 3 ଦିନ ଏକ ବିସ୍ତୃତ ରିପୋର୍ଟ ଉପସ୍ଥାପନ କରାଯିବା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସମ୍ବଲପୁର ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଅପରାଧ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ପାନୀୟ ଜଳ ସମସ୍ୟା ବିଷୟରେ ମନ୍ତ୍ରୀ ଶ୍ରୀ ନାୟକ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବୃଦ୍ଧି ପାଇଥିବା ଅପରାଧ ସମ୍ପର୍କରେ ମନ୍ତ୍ରୀ ଏସ୍ପି ଏବଂ ଆଇଜିଙ୍କ ସହ ଆଲୋଚନା କରିବା ପରେ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସହରରେ ବଢ଼ୁଥିବା ଜଣ୍ଡିସ୍ ରୋଗର ନିରାକରଣ ପାଇଁ ସମସ୍ତ ଜଳଯୋଗାଣ ପାଇପ୍ଗୁଡ଼ିକୁ ବଦଳାଇବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଉପସ୍ଥିତ ଜଙ୍ଗଲ, ଅବକାରୀ, ଜାତୀୟ ରାଜପଥ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମହାନଗର ନିଗମ ଅଧିକାରୀମାନଙ୍କ ସହ ମନ୍ତ୍ରୀ ଶ୍ରୀ ନାୟକ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ସେଲ୍ ଆନେମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ। ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନେମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ସେଲ୍ ଓ ଆନେମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ସେଲ୍ ଓ ଆନେମିଆର ବିନାଶ କରନ୍ତୁ।
ଭୁବନେଶ୍ୱରରେ ଖୋଲା ଡ୍ରେନ୍ରେ ପଡ଼ି ଶିଶୁ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଭୁବନେଶ୍ୱର ମହାନଗର ନିଗମ କମିଶନରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଭଳି ଦୁର୍ଘଟଣା ରୋକିବାକୁ ବିଭାଗ ପକ୍ଷରୁ କେଉଁସବୁ ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ଜଣାଇବାକୁ କମିଶନ କହିଛନ୍ତି। ମୁକୁଳା ଡ୍ରେନ୍ ଉପରେ ସ୍ଲାବ୍ ପକାଇବା, ଡ୍ରେନ୍ କଡ଼ରେ ପାଚେରୀ ବାଡ଼ ନିର୍ମାଣ ସହିତ ସୂଚନା ବୋର୍ଡ ଲଗାଇବାକୁ କମିଶନ ପିଏମ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ 18 ତାରିଖରେ ଭୁବନେଶ୍ୱରସ୍ଥିତ ମସ୍ଜିଦ୍ କଲୋନୀ ନିକଟରେ ଥିବା ଖୋଲା ଡ୍ରେନ୍ରେ ପଡ଼ି ଜଣେ ଶିଶୁ ପ୍ରାଣ ହରାଇଥିଲେ। ସେହିପରି ଡିପ୍ଥେରିଆ ପ୍ରସଙ୍ଗରେ ମଧ୍ୟ କମିଶନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ସମେତ ଜିଲ୍ଲା ପ୍ରଶାସନଗୁଡ଼ିକୁ ସ୍ୱଷ୍ଟୀକରଣ ମାଗିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ମାସ 7 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ଦିନ ନବଯୌବନ ଦର୍ଶନ ଓ ନେତ୍ରୋହବ ନୀତି ଏକସଙ୍ଗେ ପଡ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ କରାଯାଇଛି। ଏହି ଦିନ ଶ୍ରୀଜୀଉଙ୍କ ଅନେକ ନୀତିକାନ୍ତି ରହିଥିବାର ଦୃଷ୍ଟିରୁ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ନବଯୌବନ ଦର୍ଶନ ଏବଂ ପହଣ୍ଡି ଟିକଟ ଦର୍ଶନକୁ ବନ୍ଦ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍କିଟାଲ ପରିଦର୍ଶନରେ ଆସି ମେଡିକାଲର ସମସ୍ତ ବିଭାଗ ବୁଲି ଦେଖିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ରୋଗୀମାନଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା। ଏସ୍ସିବି ଅଧୀକ୍ଷକ ଓ ବରିଷ୍ଠ ଡାକ୍ତରମାନଙ୍କ ସହିତ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ଯେପରି ଭଲ ସମ୍ପର୍କ ରହିବ ତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଡାକ୍ତରମାନେ ରୋଗୀମାନଙ୍କୁ ଯେପରି ଭଲ ବ୍ୟବହାର କରିବେ ସେ ନେଇ ଅଧିକ ଯତ୍ନବାନ ହେବା ପାଇଁ ମନ୍ତ୍ରୀ କହିଥିଲେ। ଆଗାମୀ ଦିନରେ ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଏକ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବେ ବୋଲି ସେ କହିଥିଲେ। ଏସ୍ସିବିରେ ଡାକ୍ତର ଅଭାବ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବା ସହ ଏସ୍ସିବି ସମ୍ପ୍ରସାରଣ ପ୍ରକଳ୍ପ ଉପରେ ଅନୁଧ୍ୟାନ କରାଯାଉଛି ବୋଲି ସେ କହିଥିଲେ। କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡିରେ ଡିପ୍ଥେରିଆ ରୋଗ ନିୟନ୍ତ୍ରଣାଧୀନ ରହିଛି ବୋଲି ଶ୍ରୀ ମହାଲିଙ୍ଗ କହିଥିଲେ। ଏହାସହ ସମ୍ଭଲପୁରରେ ଜଣ୍ଡିସ୍ ବ୍ୟାପିବା ଉପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ ସୂଚନା ଦେଇଥିଲେ। ଢେଙ୍କାନାଳସ୍ଥିତ ରୁଙ୍ଗଟା ଷ୍ଟିଲ୍ ପ୍ଲାଣ୍ଟ ଦୁର୍ଘଟଣାରେ ଆହତ ଚିକିତ୍ସାଧୀନ ଦୁଇ ଶ୍ରମିକଙ୍କୁ ଆଜି କଟକସ୍ଥିତ ଅଶ୍ୱିନୀ ହସ୍କିଟାଲରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭେଟିଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଡାକ୍ତର ଏବଂ ହସ୍କିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ତମ ସେବା ଯୋଗାଇବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି। ପାଣିପାଗ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର 25 ଜିଲ୍ଲା କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ସମ୍ଭଲପୁର, ଗଞ୍ଜାମ, ରାୟଗଡ଼ା, ବଲାଙ୍ଗୀର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସେହି ଅଞ୍ଚଳରେ 30-40 କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ଲୋକସଭା ବାଚସ୍କତି ପଦ ପାଇଁ ଏନ୍ଡିଏ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ବାଚସ୍କତି ଓମ୍ ବିର୍ଲା। ଇଣ୍ଡିଆ ମେଣ୍ଟ ପକ୍ଷରୁ କେ ସୁରେଶଙ୍କୁ କରାଯାଇଛି ପ୍ରାର୍ଥୀ। ଯୋଜନା ଓ ସଂଯୋଜନା ବିଭାଗ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବା ଲାଗି ଦେଲେ ପରାମର୍ଶ। ରାଜ୍ୟରେ ସୁଭଦ୍ରା ଯୋଜନା 3 ମାସ ମଧ୍ୟରେ ଲାଗୁ ହେବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶ୍ରୀକ୍ଷେତ୍ର ପୁରୀରେ ଆସନ୍ତା ରଥଯାତ୍ରା ଦିନ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ନବଯୌବନ ଦର୍ଶନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।